ଓମ୍ ଶାନ୍ତି। 2/4/2024 ର ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ଅନ୍ୟ ସବୁ ସାଙ୍ଗକୁ ଛାଡ଼ି ଏକମାତ୍ର ବାବାଙ୍କର ସଙ୍ଗ କର। ପରସ୍ପରକୁ ଭାଇ ଭାଇର ଦୃଷ୍ଟିରେ ଦେଖ, ତେବେ ଦେହ ଦେଖାଯିବ ନାହିଁ, ଦୃଷ୍ଟି ଖରାପ ହେବ ନାହିଁ, ବାଣୀରେ ଶକ୍ତି ଆସିବ। ପ୍ରଶ୍ନ, ବାବା ପିଲାମାନଙ୍କ ନିକଟରେ ଋଣୀ ନା ପିଲାମାନେ ବାବାଙ୍କ ନିକଟରେ ଋଣୀ ଅଟନ୍ତି? ଉତ୍ତର, ତୁମେ ପିଲାମାନେ ତ ଅଧିକାରୀ ଅଟ, ତେଣୁ ବାବା ତୁମମାନଙ୍କର କରଜଦାର ଅର୍ଥାତ୍ ଋଣୀ ଅଟନ୍ତି। ତୁମେ ଯେଉଁ ଦାନ ଦେଉଛ ତାହାକୁ 100 ଗୁଣା କରି ବାବାଙ୍କୁ ଦେବାକୁ ପଡୁଛି। ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମେ ଯାହା କିଛି ବି ଦେଉଛ, ପରବର୍ତ୍ତୀ ଜନ୍ମରେ ତାର ରିଟର୍ନ ଅର୍ଥାତ୍ ପ୍ରାରବ୍ଧ ମିଳୁଛି। ତୁମେମାନେ ମୁଠାଏ ଚାଉଳ ଦେଇ ବିଶ୍ୱର ମାଲିକ ହେଉଛ, ତେଣୁ ତୁମମାନଙ୍କୁ କେତେ ଫ୍ରାଙ୍କଦିଲ ଅର୍ଥାତ୍ ବାଦାନ୍ୟ ହେବା ଉଚିତ। ମୁଁ ବାବାଙ୍କୁ ଦେଲି, ଏହିଭଳି ବିଚାର କେବେ ବି ଆସିବା ଉଚିତ ନୁହେଁ। ଓମ୍ ଶାନ୍ତି। ମ୍ୟୁଜିୟମ, ପ୍ରଦର୍ଶନୀ ଆଦିରେ ବୁଝାଅ ଯେ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଏ କଥାକୁ କେବଳ ତୁମେମାନେ ହିଁ ବୁଝିଛ, ସମସ୍ତଙ୍କୁ ବୁଝିବାକୁ ପଡୁଛି ଯେ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ମ୍ୟୁଜିୟମ ସବୁଠାରୁ ଭଲ ସେବା ସ୍ଥାନ, ସେଠାକୁ ବହୁତ ଆତ୍ମା ଆସିଥାନ୍ତି, ତେବେ ବୁଦ୍ଧିବାନ ସେବାଧାରୀ ସନ୍ତାନ ବହୁତ କମ୍ ଅଛନ୍ତି। ସମସ୍ତ ସେବା କେନ୍ଦ୍ର ଗୋଟିଏ ଗୋଟିଏ ସେବାସ୍ଥଳୀ ଅଟେ। ଦିଲ୍ଲୀରେ ଲେଖାଯାଇଛି ସ୍ପିରିଚୁଆଲ ମ୍ୟୁଜିୟମ ଅର୍ଥାତ୍ ଆଧ୍ୟାତ୍ମିକ ସଂଗ୍ରହାଳୟ, କିନ୍ତୁ ଏହାର ମଧ୍ୟ ସଠିକ ଅର୍ଥ ବାହାରୁ ନାହିଁ। ବହୁତ ଲୋକ ପ୍ରଶ୍ନ ପଚାରୁଛନ୍ତି, ତୁମେ ଭାରତର କି ସେବା କରୁଛ? ଭଗବାନ ୱାଚ, ଏହା ହେଉଛି ଜଙ୍ଗଲ। ତୁମେ ଏହି ସମୟରେ ସଙ୍ଗମ ଯୁଗରେ ଅଛ, ନା ଜଙ୍ଗଲରେ ଅଛ, ନା ବଗିଚାରେ ଅଛ। ଏବେ ବଗିଚାକୁ ଯିବା ପାଇଁ ପୁରୁଷାର୍ଥ କରୁଛ। ତୁମେ ଏହି ରାବଣ ରାଜ୍ୟକୁ ରାମ ରାଜ୍ୟ କରୁଛ। ତୁମକୁ ପ୍ରଶ୍ନ ପଚାରୁଛନ୍ତି, ଏତେ ଖର୍ଚ୍ଚ କେଉଁଠାରୁ ଆସୁଛି? ତାଙ୍କୁ କୁହ, ଆମେ ବ୍ରହ୍ମା କୁମାର କୁମାରୀମାନେ ହିଁ ଖର୍ଚ୍ଚ କରୁଛୁ। ରାମ ରାଜ୍ୟର ସ୍ଥାପନା ହେଉଛି, ଆମେ କ'ଣ କରୁଛୁ? ଆମର ଲକ୍ଷ୍ୟ ଉଦ୍ଦେଶ୍ୟ କ'ଣ? ତୁମେମାନେ ଏଠାକୁ ଆସି ଏ ବିଷୟରେ କିଛି ଦିନ ପାଇଁ ବୁଝ। ସେମାନେ ରାଜତ୍ୱକୁ ମାନୁନଥିବା କାରଣରୁ ରାଜାମାନଙ୍କର ରାଜତ୍ୱକୁ ଛଡ଼ାଇ ନେଲେ। ବର୍ତ୍ତମାନ ରାଜାମାନେ ତମପ୍ରଧାନ ହୋଇଯାଇଛନ୍ତି, ତେଣୁ ତାଙ୍କୁ କେହି ପସନ୍ଦ କରୁନାହାନ୍ତି। ଡ୍ରାମା ଅନୁସାରେ ତାଙ୍କର ମଧ୍ୟ କୌଣସି ଦୋଷ ନାହିଁ। ଯାହା କିଛି ଡ୍ରାମାରେ ନିର୍ଦ୍ଧାରିତ ରହିଛି ସେହି ଅନୁଯାୟୀ ଆମେ ଅଭିନୟ କରିଚାଲିଛୁ। କଳ୍ପ କଳ୍ପ ବାବାଙ୍କ ଦ୍ୱାରା ସ୍ଥାପନାର କାର୍ଯ୍ୟ ଚାଲିଛି। ତୁମେ ପିଲାମାନେ ନିଜ ପାଇଁ ହିଁ ଖର୍ଚ୍ଚ କରୁଛ। ଶ୍ରୀମଦ ଅନୁଯାୟୀ ନିଜର ଖର୍ଚ୍ଚରେ ନିଜ ପାଇଁ ସତ୍ୟଯୁଗୀ ରାଜଧାନୀ ସ୍ଥାପନ କରୁଛ। ଏହି କଥା ଅନ୍ୟ କାହାକୁ ହେଲେ ଜଣାନାହିଁ। ଗୁପ୍ତ ସୈନିକ ଭାବେ ତୁମର ନାମର ପ୍ରସିଦ୍ଧି ଅଛି। ବାସ୍ତବରେ ଦୁନିଆରେ ସେହି ସେନାରେ କେହି ବି ଗୁପ୍ତ ସୈନିକ ନଥାନ୍ତି। ସିପାହୀମାନଙ୍କର ରେଜିଷ୍ଟର ରହିଥାଏ, କାହାର ନାମ ଓ ନମ୍ବର ରେଜିଷ୍ଟରରେ ନଥିବ ଏହିଭଳି ହୋଇପାରିବ ନାହିଁ। ବାସ୍ତବରେ ଗୁପ୍ତ ସୈନିକ ତ ତୁମେମାନେ, ତୁମର କୌଣସି ରେଜିଷ୍ଟରରେ ନାମ ନାହିଁ, ତୁମ ପାଖରେ କୌଣସି ହାତ ହତିଆର ନାହିଁ, କାରଣ ଏଥିରେ ସ୍ଥୂଳ ହିଂସା ନାହିଁ। ଯୋଗବଳ ଦ୍ୱାରା ତୁମେ ବିଶ୍ୱ ବିଜୟୀ ହେଉଛ। ଈଶ୍ୱର ସର୍ବଶକ୍ତିବାନ ଅଟନ୍ତି ନା? ତୁମେମାନେ ଯୋଗଯୁକ୍ତ ହୋଇ ଶକ୍ତି ନେଉଛ। ସତପ୍ରଧାନ ହେବା ପାଇଁ ତୁମେ ବାବାଙ୍କ ସହ ଯୋଗ ଲଗାଉଛ। ତୁମେ ସତପ୍ରଧାନ ହୋଇଗଲେ ତୁମମାନଙ୍କ ପାଇଁ ରାଜ୍ୟ ମଧ୍ୟ ସତପ୍ରଧାନ ଆବଶ୍ୟକ। ତାହା ତ ତୁମେମାନେ ଶ୍ରୀମତ ଆଧାରରେ ସ୍ଥାପନ କରୁଛ। ଛଦ୍ମ ବେଶୀ ତାକୁ କୁହାଯାଏ, ଯିଏ ଥାଇ ମଧ୍ୟ ଚିହ୍ନା ପଡ଼ିନଥାନ୍ତି। ତୁମେମାନେ ମଧ୍ୟ ଶିବବାବାଙ୍କୁ ଏହି ସ୍ଥୂଳ ନେତ୍ରରେ ଦେଖିପାରିବ ନାହିଁ, କାରଣ ତୁମେମାନେ ଗୁପ୍ତ, ତେଣୁ ତୁମେ ଗୁପ୍ତ ରୀତିରେ ଶକ୍ତି ଆହରଣ କରୁଛ। ଜାଣୁଛ, ଆମେ ପତିତରୁ ପବିତ୍ର ହେଉଛୁ ଏବଂ ପବିତ୍ର ଆତ୍ମାରେ ହିଁ ଶକ୍ତି ରହିଥାଏ। ସତ୍ୟଯୁଗରେ ସମସ୍ତେ ପବିତ୍ର ଆତ୍ମା ହିଁ ରହିବେ। ତାଙ୍କର 84 ଜନ୍ମର କାହାଣୀ ବାବା ଶୁଣାଉଛନ୍ତି। ତୁମେ ବାବାଙ୍କ ଠାରୁ ଶକ୍ତି ନେଇ ପବିତ୍ର ହୋଇ ପୁଣି ପବିତ୍ର ଦୁନିଆରେ ରାଜ୍ୟ ଭାଗ୍ୟ ନେବ। ବାହୁବଳ ଦ୍ୱାରା କେବେ ହେଲେ କେହି ବିଶ୍ୱ ବିଜୟୀ ହୋଇପାରିବେ ନାହିଁ। ଏହା ହେଉଛି ଯୋଗବଳର କଥା। ସେମାନେ ଲଢ଼େଇ କରୁଛନ୍ତି, କିନ୍ତୁ ରାଜ୍ୟ ତୁମ ହାତକୁ ହିଁ ଆସିବ। ବାବା ସର୍ବଶକ୍ତିବାନ ଅଟନ୍ତି, ତେଣୁ ନିଶ୍ଚିତ ତାଙ୍କଠାରୁ ଶକ୍ତି ମିଳିବା ଦରକାର। ତୁମେମାନେ ବାବାଙ୍କୁ ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ମଧ୍ୟ ଜାଣିଛ। ତୁମେମାନେ ଜାଣିଛ ଆମେ ସ୍ୱଦର୍ଶନ ଚକ୍ରଧାରୀ ଅଟୁ। ଏକଥା ସମସ୍ତଙ୍କ ସ୍ମୃତିରେ ରହୁନାହିଁ। ତୁମମାନଙ୍କର ଏହି ସ୍ମୃତି ରହିବା ଦରକାର, କାହିଁକି ନା ତୁମମାନଙ୍କୁ ହିଁ ଏହି ଜ୍ଞାନ ମିଳୁଛି। ନୂଆ ଆତ୍ମା ତ କେହି ଏକଥା ବୁଝିପାରିବେ ନାହିଁ, ତେଣୁ ସେମାନଙ୍କୁ ସଭାରେ ବସାଯାଉନାହିଁ। ପତିତ ପାବନ ବାବାଙ୍କୁ ସମସ୍ତେ ଡାକୁଛନ୍ତି, କିନ୍ତୁ ନିଜକୁ କେହି ପତିତ ମନେ କରୁନାହାନ୍ତି। କେବଳ ଗାୟନ କରୁଛନ୍ତି ପତିତ ପାବନ ସୀତାରାମ। ତୁମେ ସମସ୍ତେ କନ୍ୟା, ବାବା ହେଉଛନ୍ତି ବର। ସେ ସମସ୍ତଙ୍କର ସଦ୍ଗତି କରିବା ନିମନ୍ତେ ଆସୁଛନ୍ତି। ତୁମ ପିଲାମାନଙ୍କର ଶୃଙ୍ଗାର କରୁଛନ୍ତି। ତୁମକୁ ଡବଲ ଇଞ୍ଜିନ୍ ମିଳିଛି। ରୋଲର୍ସ ରୟାଲ୍ସ କମ୍ପାନୀର ଇଞ୍ଜିନ୍ ବହୁତ ଭଲ ହୋଇଥାଏ। ବାବା ମଧ୍ୟ ଏହିପରି ଶ୍ରେଷ୍ଠ ଇଞ୍ଜିନ୍ ଅଟନ୍ତି ନା। ଡାକୁଛନ୍ତି, ହେ ପତିତ ପାବନ ଆସ, ଆମକୁ ପବିତ୍ର କରି ସାଥିରେ ନେଇଯାଅ। ତୁମେ ସବୁ ଶାନ୍ତିରେ ବସିଛ। ତୁମେ ଏଠାରେ କୌଣସି ଝାଞ୍ଜ ଆଦି ବଜାଉ ନାହଁ। ଏଠାରେ କୌଣସି ଅସୁବିଧାର କଥା ହିଁ ନାହିଁ। ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ। ତୁମ ସମ୍ମୁଖକୁ ଯିଏ ଆସୁଛନ୍ତି ତାଙ୍କୁ ମଧ୍ୟ ରାସ୍ତା ଦେଖାଅ। ବାବା କହୁଛନ୍ତି, ମୋର ବା ଲକ୍ଷ୍ମୀ ନାରାୟଣଙ୍କର ବା ରାଧାକୃଷ୍ଣଙ୍କର ଯିଏ ଭକ୍ତ ଅଟନ୍ତି ସେମାନଙ୍କୁ ଏହି ଜ୍ଞାନ ଦାନ କର। ବ୍ୟର୍ଥରେ ଯିବାକୁ ଦିଅ ନାହିଁ। ଉପଯୁକ୍ତ ପାତ୍ର ଦେଖି ଦାନ ଦିଆଯାଇଥାଏ। ଦୁନିଆରେ ପତିତ ମନୁଷ୍ୟ ପତିତ ମନୁଷ୍ୟକୁ ହିଁ ଦାନ ଦେଇଥାନ୍ତି। ବାବା ତ ହେଉଛନ୍ତି ସର୍ବଶକ୍ତିବାନ। ତାଙ୍କଠାରୁ ଶକ୍ତି ନେଇ ତୁମେମାନେ ଉତ୍ତମ ପୁରୁଷ ହେଉଛ। ରାବଣର ପ୍ରବେଶତା ସମୟରେ ମଧ୍ୟ ତ୍ରେତା ଓ ଦ୍ୱାପରର ସଙ୍ଗମ ହୋଇଥିଲା। ଏହି ସଙ୍ଗମ ହେଉଛି କଳିଯୁଗ ଓ ସତ୍ୟଯୁଗର। ଜ୍ଞାନ କେତେ ସମୟ ଓ ଭକ୍ତି କେତେ ସମୟ ରହୁଛି, ଏହି ସବୁ କଥାକୁ ତୁମେମାନେ ନିଜେ ବୁଝି ଅନ୍ୟମାନଙ୍କୁ ବୁଝାଅ। ମୁଖ୍ୟ କଥା ହେଉଛି ବେହଦ୍ର ପିତାଙ୍କୁ ମନେ ପକାଅ। ବେହଦ୍ର ପିତାଙ୍କର ଆସିବା ସମୟରେ ହିଁ ବିନାଶ ହେଉଛି। ମହାଭାରତ ଲଢ଼େଇ କେବେ ହୋଇଥିଲା? ଯେତେବେଳେ ଭଗବାନ ରାଜଯୋଗ ଶିଖାଇଥିଲେ। ଜଣାପଡ଼ିଯାଉଛି ଯେ ଏହା ହେଉଛି ନୂଆ ଦୁନିଆର ଆଦି, ପୁରୁଣା ଦୁନିଆର ଶେଷ ସମୟ ଅର୍ଥାତ୍ ବିନାଶ ହେବ। କିନ୍ତୁ ଏବେ ମଧ୍ୟ ଦୁନିଆ ଘୋର ଅନ୍ଧକାରରେ ରହିଛି। ଏବେ ତାକୁ ଜାଗ୍ରତ କରିବାକୁ ହେବ। ଅଧାକଳ୍ପ ହେବ ଅଜ୍ଞାନ ନିଦ୍ରାରେ ଶୋଇ ରହିଛନ୍ତି। ବାବା ବୁଝାଉଛନ୍ତି, ନିଜକୁ ଆତ୍ମା ମନେ କର ଏବଂ ପରସ୍ପରକୁ ଭାଇ ଭାଇର ଦୃଷ୍ଟିରେ ଦେଖ। ତେବେ କାହାକୁ ଜ୍ଞାନ ଶୁଣାଇଲେ ଶକ୍ତିଶାଳୀ ବାଣୀ ବାହାରିବ। ଆତ୍ମା ହିଁ ପବିତ୍ର ଏବଂ ଆତ୍ମା ହିଁ ପତିତ ହେଉଛି। ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିବ। ବର୍ତ୍ତମାନ ତ ପବିତ୍ର ଶରୀର ମିଳିପାରିବ ନାହିଁ, ତେଣୁ ସମସ୍ତଙ୍କୁ ପବିତ୍ର ହେବାକୁ ପଡ଼ିବ। କେହି ଯୋଗବଳ ଦ୍ୱାରା ପବିତ୍ର ହେବେ ତ ଆଉ କିଏ ଦଣ୍ଡଭୋଗ କରି ପବିତ୍ର ହେବେ। ଏବେ ଏହି ଯୋଗର ଯାତ୍ରାରେ ବହୁତ ମେହନତ ରହିଛି, ତେଣୁ ବାବା ଏହାର ଅଭ୍ୟାସ କରାଉଛନ୍ତି। କେଉଁଠାରେ ଗଲେ ମଧ୍ୟ ବାବାଙ୍କ ସ୍ମୃତିରେ ଯାଅ। ଯେଭଳି ପାଦ୍ରୀମାନେ ଶାନ୍ତ ଚିତ ହୋଇ ଯୀଶୁଖ୍ରୀଷ୍ଟଙ୍କ ସ୍ମୃତିରେ ଯାଇଥାନ୍ତି ଏବଂ ଯୀଶୁଖ୍ରୀଷ୍ଟଙ୍କୁ ହିଁ ମନେ ପକାଇଥାନ୍ତି, ଭାରତବାସୀ ତ ଅନେକଙ୍କୁ ମନେ ପକାଉଛନ୍ତି। ବାବା କହୁଛନ୍ତି, ଜଣଙ୍କ ବ୍ୟତୀତ ଅନ୍ୟ କାହାକୁ ମନେ ପକାଅ ନାହିଁ। ବେହଦ୍ର ବାବାଙ୍କ ଦ୍ୱାରା ଆମେ ମୁକ୍ତି ଓ ଜୀବନମୁକ୍ତିର ଅଧିକାରୀ ହେଉଛୁ। ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳୁଛି। ସତ୍ୟଯୁଗରେ ସମସ୍ତେ ଜୀବନମୁକ୍ତିରେ ଥିଲେ, କଳିଯୁଗରେ ସମସ୍ତେ ଜୀବନ ବନ୍ଧନରେ ଅଛନ୍ତି, ଏକଥା କେହି ବି ଜାଣିନାହାନ୍ତି। ଏହି ସବୁ କଥା ବାବା ପିଲାମାନଙ୍କୁ ବୁଝାଉଛନ୍ତି। ପିଲାମାନେ ପୁଣି ବାବାଙ୍କର ପ୍ରତ୍ୟକ୍ଷତା କରିଥାନ୍ତି, ସବୁଆଡ଼େ ଚକର ଲଗାଉଛନ୍ତି। ତୁମର କର୍ତ୍ତବ୍ୟ ହେଉଛି ପ୍ରତି ମନୁଷ୍ୟକୁ ଏହି ସନ୍ଦେଶ ଦେବା ଯେ ଏବେ ପୁରୁଷୋତ୍ତମ ସଙ୍ଗମ ଯୁଗ ଉପସ୍ଥିତ। ବେହଦ୍ର ବାବା ବେହଦ୍ର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି। ବାବା କହୁଛନ୍ତି, ମୋତେ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ହୋଇଯିବ, ପାପ କଟିଯିବ। ଏହା ହେଉଛି ସତ୍ୟ ଗୀତା ଯାହା ବାବା ଶୁଣାଉଛନ୍ତି। ମନୁଷ୍ୟ ମତ ଦ୍ୱାରା ତୁମେମାନେ ତଳକୁ ଖସିଗଲ, ଏବେ ଭଗବାନଙ୍କ ମତ ଦ୍ୱାରା ତୁମେମାନେ ସମ୍ପତ୍ତି ପ୍ରାପ୍ତ କରୁଛ। ମୁଖ୍ୟ କଥା ହେଉଛି ବସିବା, ଉଠିବା, ଚାଲିବା, ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ ଓ ସମସ୍ତଙ୍କୁ ବାବାଙ୍କ ପରିଚୟ ଦେଇଚାଲ। ତୁମମାନଙ୍କ ପାଖରେ ତ ବ୍ୟାଚ୍ ରହିଛି, ମାଗଣା ଦେବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ପାତ୍ର ଦେଖି ଦିଅ। ବାବା ପିଲାମାନଙ୍କୁ ଉଲ୍ଲୁଗୁଣା ଦେଉଛନ୍ତି ଯେ ତୁମେ ଲୌକିକ ପିତାଙ୍କୁ ମନେ ପକାଉଛ, କିନ୍ତୁ ମୋତେ ଭୁଲି ଯାଉଛ। ତୁମକୁ ଲଜ୍ଜା ଲାଗୁନାହିଁ? ତୁମେ ହିଁ ପବିତ୍ର ପ୍ରଭୁତି ମାର୍ଗର ଗୃହସ୍ଥ ଧର୍ମର ଥିଲ, ପୁନଃ ଏବେ ସେହିପରି ହେବାକୁ ପଡ଼ିବ। ତୁମେ ହେଉଛ ଭଗବାନଙ୍କର ସୌଦାଗର, ନିଜକୁ ଯାଞ୍ଚ କର, ବୁଦ୍ଧି କେଉଁଆଡ଼େ ଭ୍ରମିତ ହେଉନାହିଁ ତ? ବାବାଙ୍କୁ କେତେ ସମୟ ମନେ ପକାଇଲି। ବାବା କହୁଛନ୍ତି, ଅନ୍ୟ ସଙ୍ଗରୁ ବୁଦ୍ଧିଯୋଗ ଦୂର କରି ମୋ ସହ ବୁଦ୍ଧିଯୋଗ ଲଗାଅ, କୌଣସି ଭୁଲ କର ନାହିଁ। ଏକଥା ମଧ୍ୟ ବୁଝାଉଛନ୍ତି ଯେ ପରସ୍ପରକୁ ଭାଇ ଭାଇର ଦୃଷ୍ଟିରେ ଦେଖ, ତେବେ ଦେହ ଦେଖାଯିବ ନାହିଁ, କୁଦୃଷ୍ଟି ରହିବ ନାହିଁ। ତୁମର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିଛି ନା? ଏହି ଜ୍ଞାନ ଏବେ ହିଁ ତୁମକୁ ପ୍ରାପ୍ତ ହେଉଛି। ଭାଇ ଭାଇ ତ ସମସ୍ତେ କହୁଛନ୍ତି, ମନୁଷ୍ୟମାନେ କହୁଛନ୍ତି ଭାତୃଭାବ, ଏହା ତ ଠିକ କଥା। ଆମେ ସମସ୍ତେ ପରମପିତା ପରମାତ୍ମାଙ୍କ ସନ୍ତାନ, ତେବେ ଏଠାରେ କାହିଁକି ବସିଛ? ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ଏହିଭଳି ବୁଝାଇ ଉନ୍ନତିକୁ ପ୍ରାପ୍ତ କର। ବାବାଙ୍କୁ ସେବାଧାରୀ ସନ୍ତାନମାନଙ୍କର ବହୁତ ଆବଶ୍ୟକତା ରହିଛି, ସେବା କେନ୍ଦ୍ର ସ୍ଥାପନା ହୋଇଚାଲିଛି, ପିଲାମାନଙ୍କର ଏଥିପାଇଁ ସଉକ ରହିଛି, ଭାବୁଛନ୍ତି ଅନେକ ଆତ୍ମାଙ୍କର କଲ୍ୟାଣ ହେବ। କିନ୍ତୁ ସେବା କେନ୍ଦ୍ରର ଦାୟିତ୍ୱ ନେଉଥିବା ଶିକ୍ଷିକା ବହୁତ ଭଲ ଓ ମହାରଥୀ ହୋଇଥିବା ଆବଶ୍ୟକ, ଶିକ୍ଷିକା ମଧ୍ୟ କ୍ରମାନ୍ୱୟରେ ହୋଇଥାନ୍ତି। ବାବା କହୁଛନ୍ତି, ଯେଉଁଠାରେ ଲକ୍ଷ୍ମୀନାରାୟଣଙ୍କର ମନ୍ଦିର, ଶିବଙ୍କ ମନ୍ଦିର, ଗଙ୍ଗାକୂଳ ଓ ଅଧିକ ଭିଡ଼ ଥିବା ସ୍ଥାନକୁ ଯାଇ ସେବା କରିବା ଦରକାର। ଏକଥା ବୁଝାଅ, ଭଗବାନ କହୁଛନ୍ତି କାମ ମହାଶତ୍ରୁ ଅଟେ, ତୁମେମାନେ ଶ୍ରୀମଦ ଅନୁଯାୟୀ ସେବା କରିଚାଲ, ଏହା ହେଉଛି ତୁମର ଈଶ୍ୱରୀୟ ପରିବାର। ତୁମେ ଏଠାରେ ପରିବାରର ସଦସ୍ୟଙ୍କ ସହ ରହୁଛ, ତୁମେ ପିଲାମାନଙ୍କୁ ବହୁତ ଖୁସି ହେବା ଦରକାର। ବେହଦ୍ର ପିତା ଯାହାଙ୍କ ଦ୍ୱାରା ତୁମେ ପଦ୍ମାପଦମ ଭାଗ୍ୟଶାଳୀ ହେଉଛ, ଦୁନିଆ ଏକଥା ଜାଣିନାହିଁ ଯେ ଭଗବାନ ମଧ୍ୟ ପାଠ ପଢ଼ାଇଥାନ୍ତି। ଏଠାରେ ତୁମେମାନେ ପାଠ ପଢ଼ୁଛ, ତେଣୁ ତୁମକୁ କେତେ ଖୁସି ହେବା ଦରକାର। ଆମେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେବା ପାଇଁ ପାଠ ପଢ଼ୁଛୁ, କେତେ ବିଶାଳ ହୃଦୟ ହେବା ଦରକାର। ବାବାଙ୍କୁ ଯେପରି ତୁମେ କରଜ ଦେଉଛ, ଈଶ୍ୱର ଅର୍ଥେ ଯାହା କିଛି ବି ଦେଉଛ, ପରଜନ୍ମରେ ତାର ପ୍ରତିଦାନ ନେଉଛ ନା? ବାବାଙ୍କୁ ତୁମେମାନେ ସବୁକିଛି ଦେଇଛ, ତେଣୁ ବାବାଙ୍କୁ ମଧ୍ୟ ସବୁକିଛି ଦେବାକୁ ପଡ଼ିବ। ମୁଁ ବାବାଙ୍କୁ ଦେଲି, ଏଭଳି ବିଚାର କେବେ ହେଲେ ଆସିବା ଉଚିତ ନୁହେଁ। ଅନେକଙ୍କ ମନରେ ବିଚାର ଆସୁଛି, ମୁଁ ଏତେ ଦେଇଛି, ମୋର କାହିଁକି ଖାତିର କରାଗଲା ନାହିଁ? ତୁମେ ଚାଉଳ ମୁଠାଏ ଦେଇ ବିଶ୍ୱର ବାଦଶାହୀ ନେଉଛ, ବାବା ତ ଦାତା ଅଟନ୍ତି ନା? ରାଜାମାନେ ବହୁତ ରାଜକୀୟ ଢଙ୍ଗରେ ଚଳନ୍ତି, ପ୍ରଥମେ ପ୍ରଥମେ ଯେତେବେଳେ ସାକ୍ଷାତକାର ହୋଇଥାଏ ସେତେବେଳେ ତାଙ୍କୁ ଭେଟିମାନ ଦେଇଥାନ୍ତି, ସେ କେବେ ହେଲେ ହାତରେ ନିଅନ୍ତି ନାହିଁ, ସେକ୍ରେଟାରୀଙ୍କୁ ଇସାରା କରିଥାନ୍ତି। ତେବେ ସେ ବାବା ତ ଦାତା ଅଟନ୍ତି, ସେ କିଭଳି ନେବେ? ଇଏ ବେହଦ୍ର ପିତା ଅଟନ୍ତି ନା? ଏହାଙ୍କ ସମ୍ମୁଖରେ ତୁମେ ଭେଟି ଦେଉଛ, କିନ୍ତୁ ବାବା ତ ପ୍ରତି ବଦଳରେ 100 ଗୁଣା ଦେବେ। ତେଣୁ ମୁଁ ଦେଲି ଏଭଳି ବିଚାର କେବେ ହେଲେ ଆସିବା ଉଚିତ ନୁହେଁ। ସର୍ବଦା ଭାବ ଯେ ଆମେ ନେଉଛୁ, ସେଠାରେ ତୁମେମାନେ ପଦ୍ମପତି ହୋଇଯିବ। ତୁମେମାନେ ପ୍ରତ୍ୟକ୍ଷରେ ପଦ୍ମାପଦମ ଭାଗ୍ୟଶାଳୀ ହେଉଛ। ବହୁତ ପିଲା ବିଶାଳ ହୃଦୟ ସମ୍ପନ୍ନ ହୋଇଥାନ୍ତି, ଆଉ କେହି କେହି କଞ୍ଜୁସ ମଧ୍ୟ ହୋଇଥାନ୍ତି। ବୁଝୁନାହାନ୍ତି ଯେ ଆମେ ପଦ୍ମାପଦମ୍ପତି ହେଉଛୁ। ଯେଉଁ ସମୟରେ ପରମାତ୍ମା ପିତା ଅନୁପସ୍ଥିତ ଥାନ୍ତି, ସେତେବେଳେ ପରୋକ୍ଷ ରୂପେ ଅଳ୍ପକାଳର ଫଳ ଦେଇଥାନ୍ତି। ଯେଉଁ ସମୟରେ ଏଠାରେ ଉପସ୍ଥିତ ଥାନ୍ତି, 21 ଜନ୍ମ ପାଇଁ ଦିଅନ୍ତି। ଗାୟନ ମଧ୍ୟ ରହିଛି ଯେ ଶିବବାବାଙ୍କ ଭଣ୍ଡାର ଭରପୁର। ଦେଖ କେତେ ପିଲା ଅଛନ୍ତି, କାହାକୁ ମଧ୍ୟ ଜଣାନାହିଁ ଯେ କିଏ କ'ଣ ଦେଉଛନ୍ତି। ବାବା ଜାଣନ୍ତି ଓ ବାବାଙ୍କ କମ୍ବଳ ମାନେ ବ୍ରହ୍ମା ଜାଣନ୍ତି, ଯେଉଁଥିରେ ବାବା ବିଲକୁଲ ସାଧାରଣ ଭାବେ ରହୁଛନ୍ତି। ସେଥିପାଇଁ ପିଲାମାନେ ଏଠାରୁ ବାହାରକୁ ଗଲେ ନିଶା ଉଡ଼ିଯାଉଛି। ଜ୍ଞାନ ଯୋଗ ନଥିବା କାରଣରୁ ଗଣ୍ଡଗୋଳ ଚାଲୁଛି। ଭଲ ଭଲ ପିଲାମାନଙ୍କୁ ମଧ୍ୟ ମାୟା ହରାଇ ଦେଉଛି, ମାୟା ବିମୁଖ କରିଦେଉଛି। ଶିବବାବା ଯାହାଙ୍କ ପାଖକୁ ତୁମେ ଆସୁଛ, ତାଙ୍କୁ ତୁମେ ମନେ ପକାଇ ପାରୁନାହ। ବାସ୍ତବରେ ତୁମମାନଙ୍କର ଅନ୍ତର୍ମନରେ ବହୁତ ଖୁସି ରହିବା ଦରକାର। ସେହିଦିନ ଆଜି ଆସିଗଲା ଯେଉଁଦିନ ପାଇଁ ଗାୟନ କରୁଥିଲ, ଆପଣ ଆସିଲେ ଆମେ ଆପଣଙ୍କର ହୋଇଯିବୁ। ଭଗବାନ ଆସି ପୋଷ୍ୟ କରୁଛନ୍ତି, ତୁମକୁ କେତେ ଭାଗ୍ୟଶାଳୀ କୁହାଯିବ। ତେଣୁ କେତେ ଖୁସିରେ ରହିବା ଦରକାର, କିନ୍ତୁ ମାୟା ଖୁସି ହଜାଇ ଦେଉଛି। ଆଚ୍ଛା, ମିଠା ମିଠା ଶିଖିଲଧା ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ଭଗବାନ ମୋତେ ପୋଷ୍ୟ କରିଛନ୍ତି, ସେ ହିଁ ଶିକ୍ଷକ ହୋଇ ମୋତେ ପାଠ ପଢ଼ାଉଛନ୍ତି। ଏହିଭଳି ନିଜର ପଦ୍ମାପଦମ ଭାଗ୍ୟକୁ ସ୍ମରଣ କରି ଖୁସିରେ ରହିବାକୁ ହେବ। 2 ଆମେ ଆତ୍ମାମାନେ ପରସ୍ପର ଭାଇ ଭାଇ ଅଟୁ, ଏହି ଦୃଷ୍ଟିକୁ ପକ୍କା କରିବାକୁ ହେବ। ଦେହକୁ ଦେଖିବା ଉଚିତ ନୁହେଁ। ଭଗବାନଙ୍କ ସହିତ ସଉଦା କରି ସାରିବା ପରେ ବୁଦ୍ଧିକୁ ପୁଣି ଏଣେତେଣେ ଲଗାଇବା ଉଚିତ ନୁହେଁ। ବରଦାନ, ଏହି ଅଲୌକିକ ଜୀବନରେ ସମ୍ବନ୍ଧର ଶକ୍ତି ଦ୍ୱାରା ଅବିନାଶୀ ସ୍ନେହ ଏବଂ ସହଯୋଗ ପ୍ରାପ୍ତ କରୁଥିବା ଶ୍ରେଷ୍ଠ ଆତ୍ମା ଭବ। ଏହି ଅଲୌକିକ ଜୀବନରେ ସମ୍ବନ୍ଧର ଶକ୍ତି ତୁମମାନଙ୍କୁ 2 ରୂପରେ ପ୍ରାପ୍ତ ହେଉଛି। ଗୋଟିଏ ହେଲା ବାବାଙ୍କ ଦ୍ୱାରା ସର୍ବସମ୍ବନ୍ଧର ଶକ୍ତି, ଦ୍ୱିତୀୟରେ ଦୈବୀ ପରିବାର ଦ୍ୱାରା ସମ୍ବନ୍ଧର ଶକ୍ତି। ଏହି 2 ସମ୍ବନ୍ଧ ଦ୍ୱାରା ସର୍ବଦା ନିଃସ୍ୱାର୍ଥ ସ୍ନେହ ଏବଂ ସହଯୋଗ ପ୍ରାପ୍ତ ହୋଇଚାଲିଛି। ତେଣୁ ତୁମମାନଙ୍କ ପାଖରେ ସମ୍ବନ୍ଧର ମଧ୍ୟ ଶକ୍ତି ଅଛି। ତୁମେମାନେ ଏହିଭଳି ଶ୍ରେଷ୍ଠ ଅଲୌକିକ ଜୀବନଧାରୀ ଶକ୍ତି ସମ୍ପନ୍ନ ବରଦାନୀ ଆତ୍ମା ଅଟ। ସେଥିପାଇଁ ତୁମେମାନେ ଇଚ୍ଛା କରିବା ବାଲା ନୁହେଁ, ବରଂ ସର୍ବଦା ସନ୍ତୁଷ୍ଟ ରହିବା ବାଲା ହୁଅ। ସ୍ଲୋଗାନ, ଯେକୌଣସି ଯୋଜନା କରିବା ବେଳେ ବିଦେହୀ ଏବଂ ସାକ୍ଷୀ ହୋଇ ବିଚାର କର ଏବଂ ଗୋଟିଏ ସେକେଣ୍ଡରେ ନିଜର ସ୍ଥିତିକୁ ଅଚଳ ଅଟଳ କରିଚାଲ। ଆଚ୍ଛା, ଓମ୍ ଶାନ୍ତି।